ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। আজ আপনার প্রভু যীশু বিষয়ে জাঁয়া নিমন্তে রেডিও পাখের অপেক্ষা করে বসি অনেক জাঁয়ি আমি বিশেষ খুশি। হপনক মনের অনেক প্রশ্ন ভিত থাইপরে যার উত্তর আপনার এপর্যন্ত পাইপারি না, কিন্তু আমার বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବେ, ସେହି ପରିତାଣର ଆନନ୍ଦକୁ ଉପଲବ୍ଧି କରିବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧର ବିଷୟ ରହିଅଛି ତାହେଲେ ସେହି ପ୍ରାର୍ଥନା ଓ ଆପଣଙ୍କ ଜୀବନର ସାକ୍ଷ୍ୟ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ପବିତ୍ର ସ୍ୱର୍ଗବାସୀ ପିତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ। ତୁମର ଦୟା ଅନୁଗ୍ରହ ପାଇଁ ପ୍ରଭୁ ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବା ନିମନ୍ତେ ସାହାଯ୍ୟ କର, ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଆଇବ ପୁସ୍ତକ ତହିଁର 38 ଓ 39 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବ ଦୁଇଟିର ମୁଖ୍ୟ ପ୍ରସଙ୍ଗ ହେଉଛି ସଦାପ୍ରଭୁ ଓ ଆଇବ। ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଆଇବଙ୍କୁ ସମସ୍ତେ ଛାଡ଼ି ଚାଲିଯାଇଛନ୍ତି, ଏପରିକି ଇଲିହୁ ମଧ୍ୟ ଶେଷରେ ବିଫଳ ହୋଇ ତାହାଙ୍କୁ ଛାଡ଼ି ଚାଲିଗଲେ ଓ ଆଇବ ବର୍ତ୍ତମାନ ଏକାକୀ ଅଛନ୍ତି ଓ ଈଶ୍ୱର ତାହାଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଉଅଛନ୍ତି ଓ ତାହାଙ୍କ ଅସୁସ୍ଥତା ତଥା ସମସ୍ୟାର ପ୍ରତିକାର କରିବାକୁ ଯାଉଅଛନ୍ତି। ଈଶ୍ୱର ଠିକ୍ ଆଇବଙ୍କର ନିରୁପାୟ ସମୟରେ ତାହାଙ୍କ ସହିତ ସାକ୍ଷାତ କରି କଥାବାର୍ତ୍ତା କରିବାକୁ ଯାଉଅଛନ୍ତି। ବାସ୍ତବରେ ଈଶ୍ୱର ଅତି ମହାନ, ସେ କେବେ ହେଲେ ତାହାଙ୍କର ଲୋକମାନଙ୍କୁ ବିନଷ୍ଟ ହେବାକୁ ଦେବେ ନାହିଁ। ଏକ ଉତ୍ତମ ଶିକ୍ଷକର ଚିହ୍ନ ହେଉଛି ଯେଉଁଠାରେ ଛାତ୍ର ଆଉ ଆଗକୁ ବଢ଼ିବାରେ ନାହିଁ ଓ ପଛରେ ପଡ଼ିଯାଏ, ସେହିଠାରୁ ସେ ସେହି ଛାତ୍ରକୁ ଆଗ ବଢ଼ିବା ନିମନ୍ତେ ସାହାଯ୍ୟ କରେ ଓ ସେ ତାହାକୁ ଯେଉଁ ସ୍ଥାନରେ ନେଇ ପହଞ୍ଚାଇବାକୁ ଚାହେଁ ସେ ପର୍ଯ୍ୟନ୍ତ ସେ ତାହା ସହିତରେ ଲାଗି ରହିଥାଏ। ଈଶ୍ୱର ହେଉଛନ୍ତି ଆମମାନଙ୍କର ଶିକ୍ଷକ, ସେ ଏଠାରେ ଆଇବଙ୍କୁ ଶିକ୍ଷା ଦେବା ପାଇଁ ଯାଉଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଜଣେ ଉତ୍ତମ ଶିକ୍ଷକ ଓ ମହାନ ଶିକ୍ଷକ, ସେ ଆଜି ମଧ୍ୟ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଚାହାନ୍ତି। ଲକ୍ଷ୍ୟ କରନ୍ତୁ, ଯେଉଁଠାରେ ସେମାନେ ଆଇବଙ୍କୁ ଛାଡ଼ି ଚାଲିଗଲେ ଠିକ୍ ସେହି ସ୍ଥାନରୁ ଈଶ୍ୱର ଆଇବଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରୁଅଛନ୍ତି। ଏକ ମସ୍ତ ବଡ଼ ଝଡ଼ ଆସୁଅଛି ଓ ଈଶ୍ୱର ତହିଁ ମଧ୍ୟ ଦେଇ ଆଇବଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଉଅଛନ୍ତି ଓ ସେ ତାହାଙ୍କୁ ଯେଉଁ ସ୍ଥାନକୁ ଆଣିବା ପାଇଁ ଚାହାନ୍ତି ତାହାଙ୍କୁ ଠିକ୍ ସେହିପରି ଭାବେ ସେହି ସ୍ଥାନକୁ କଢ଼ାଇ ଆଣିବାକୁ ଯାଉଅଛନ୍ତି। ବାସ୍ତବରେ ଏହା ହିଁ ହେଉଛି ସୃଷ୍ଟିକର୍ତ୍ତାଙ୍କର ଏକ ଚମତ୍କାର କାର୍ଯ୍ୟ, ଯେଉଁଠାରେ ମନୁଷ୍ୟର ସମସ୍ତ ଚେଷ୍ଟା ତଥା ଉଦ୍ୟମ ବିଫଳ ହୁଏ ସେଠାରେ ଈଶ୍ୱରଙ୍କର ମହତ୍ ଅଭିମତ ସଫଳ ହୋଇଥାଏ। ଈଶ୍ୱରଙ୍କର ଶକ୍ତି ଫଳପ୍ରଦଜନକ କାର୍ଯ୍ୟ ସାଧନ କରିଥାଏ। ସେହିଠାରେ ଈଶ୍ୱର ମନୁଷ୍ୟକୁ ଉପଯୁକ୍ତ ଶିକ୍ଷା ଓ ଚେତନା ଦେଇ ତାହାଙ୍କର ବାସ୍ତବ ପରିଚୟ ଦେଇଥାନ୍ତି ଓ ତାହାକୁ ତାହାଙ୍କର ନିକଟବର୍ତ୍ତୀ କରାଇଥାନ୍ତି, ଯାହାକି ବର୍ତ୍ତମାନ ଆମେ ଆୟୁବଙ୍କ ଜୀବନରେ ଲକ୍ଷ୍ୟ କରିବାକୁ ଯିବା। ଆପଣ ଜାଣିଥିବେ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ପ୍ରାକୃତିକ ଦୃଷ୍ଟାନ୍ତ ମଧ୍ୟ ଦେଇ ଓ ବ୍ୟବହାରିକ ଦୃଷ୍ଟାନ୍ତ ମଧ୍ୟ ଦେଇ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ, ଯେପରି ଲୋକମାନେ ସହଜରେ ଓ ସରଳ ଭାବରେ ତାହାଙ୍କର ଶିକ୍ଷାକୁ ବୁଝିପାରନ୍ତି। ଲୋକମାନେ ଯେଉଁପରି ସ୍ଥାନ ଓ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଠିକ୍ ସେହିପରି ସ୍ଥାନ ଓ ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି ସେହିସବୁକୁ ଦୃଷ୍ଟାନ୍ତ ଛଳରେ ବ୍ୟବହାର କରି ଲୋକମାନଙ୍କୁ ଶିକ୍ଷା ଦେଉଥିଲେ ଓ ସେ ଯେଉଁ ସ୍ଥାନକୁ ସେମାନଙ୍କୁ ଆଣିବା ପାଇଁ ଚାହୁଁଥିଲେ ସେହି ସ୍ଥାନକୁ ତାହାଙ୍କର ଶିକ୍ଷା ମଧ୍ୟ ଦେଇ କଢ଼ାଇ ଆଣୁଥିଲେ। ଏହା ହିଁ ଥିଲା ତାହାଙ୍କର ଶିକ୍ଷାର ଏକ ଚମତ୍କାରିତା ଓ ଈଶ୍ୱରଙ୍କ ବାକ୍ୟର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମେ ସେହି ପ୍ରକାର ଶିକ୍ଷାର ମାଧ୍ୟମ ଲକ୍ଷ୍ୟ କରିବାକୁ ପାରୁ। ଜୀବନର ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ କ୍ଷେତ୍ରରେ ଓ ପ୍ରତ୍ୟେକ ସମସ୍ୟାରେ ଏହି ବାକ୍ୟ ହିଁ ଆମକୁ ଉପଯୁକ୍ତ ଶିକ୍ଷା ଦେଇଥାଏ ଓ ଆମେ ଯେଉଁଠାରେ ଅଛୁ ସେହିଠାରୁ ହିଁ ଆମକୁ ଶିକ୍ଷା ଦେଇଥାଏ ଓ ଈଶ୍ୱର ଆମକୁ ଯେଉଁ ସ୍ଥାନରେ ଆଣି ପହଞ୍ଚାଇବାକୁ ଚାହାନ୍ତି ସେହି ସ୍ଥାନକୁ କଢ଼ାଇ ଆଣିଥାନ୍ତି। ତେଣୁ ଆମେ ଏଠାରେ ମଧ୍ୟ ଲକ୍ଷ୍ୟ କରୁଅଛୁ ଯେ ଆଇବ ବର୍ତ୍ତମାନ ଯେଉଁପରି ପରିସ୍ଥିତିରେ ଅଛନ୍ତି ଠିକ୍ ସେହିଠାରୁ ଈଶ୍ୱର ତାହାଙ୍କୁ ଶିକ୍ଷା ଦେବାକୁ ଯାଉଅଛନ୍ତି। ଦେଖନ୍ତୁ 38 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟ ମଧ୍ୟରୁ ଆଇବକୁ ଉତ୍ତର ଦେଇ କହିଲେ। ଈଶ୍ୱର ସେହି ଘୂର୍ଣ୍ଣିବାୟ ମଧ୍ୟରୁ ଆଇବଙ୍କୁ ଉତ୍ତର ଦେଉଛନ୍ତି, ଯେଉଁ ଘୂର୍ଣ୍ଣିବାୟୁ ବର୍ତ୍ତମାନ ଆଇବଙ୍କ ଉପରକୁ ମାଡ଼ି ଆସୁଛି ସେହି ଘୂର୍ଣ୍ଣିବାୟୁ ମଧ୍ୟରୁ ଈଶ୍ୱର ଆଇବଙ୍କୁ କଥା କହୁଛନ୍ତି। ଈଶ୍ୱର ଜଣେ
ସୃଷ୍ଟିକର୍ତ୍ତା ରୂପେ ତାହାଙ୍କ ସହିତ କଥାବାର୍ତ୍ତା କରୁଅଛନ୍ତି। ଦୁଇ ପଦରେ ଲେଖା ଅଛି, ଏ କିଏ ଯେ ଜ୍ଞାନରହିତ କଥା ଦ୍ୱାରା ମନ୍ତ୍ରଣାକୁ ଅନ୍ଧକାରମୟ କରୁଅଛି। ଆମେ ଶେଷରେ ଲକ୍ଷ୍ୟ କରିବାକୁ ପାରିବା ଯେ ଆୟୁବ ନିଜେ ନିଜର କଥା ସବୁକୁ ଜ୍ଞାନରହିତ କଥା ବୋଲି ସ୍ୱୀକାର କରିବାକୁ ରାଜି ହେବେ। ତାହା ହେଉଛି ଜଘନ୍ୟ ଅପରାଧ। ଆମମାନଙ୍କର ବାକ୍ୟ ପ୍ରଚାର ବା ଶିକ୍ଷା ଅଥବା ପରାମର୍ଶ ଜ୍ଞାନରହିତ ହେବା ଉଚିତ ନୁହେଁ। ଏହା ଜ୍ଞାନଜନକ ବାକ୍ୟ ବ୍ୟକ୍ତ କରିବା ଉଚିତ। ଆମମାନଙ୍କ ପ୍ରଚାର ଓ ଶିକ୍ଷା ଜ୍ଞାନଜନକ ହେବା ଆବଶ୍ୟକ, ଯଦ୍ୱାରା ଏହା ଈଶ୍ୱରଙ୍କର ମନ୍ତ୍ରଣାକୁ ବ୍ୟର୍ଥ କରିବ ନାହିଁ, ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧ ଶିକ୍ଷା ହେବ ନାହିଁ, କିମ୍ବା ଈଶ୍ୱରଙ୍କ ଅଭିମତକୁ ବ୍ୟର୍ଥ କରିବ ନାହିଁ। ତିନି ପଦରୁ ଚାରି ପଦ ମଧ୍ୟରେ ଏହିପରି ଲେଖା ଅଛି, ଏବେ ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, କାରଣ ଆମ୍ଭେ ତୁମ୍ଭକୁ ପ୍ରଶ୍ନ କରିବା ଓ ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ। ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ, ସେତେବେଳେ ତୁମେ କେଉଁଠାରେ ଥିଲ? ବୁଦ୍ଧି ଥିଲେ ବୁଝାଇ ଦିଅ। ବାସ୍ତବରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଯାହାର ଉତ୍ତର କି ମନୁଷ୍ୟ ପାଖରେ ନାହିଁ, ମାତ୍ର ଈଶ୍ୱରଙ୍କ ପାଖରେ ଅଛି। ପୃଥିବୀର ଭିତ୍ତିମୂଳ ସ୍ଥାପିତ ହେବା ପୂର୍ବରୁ ମୁଁ କେଉଁଠି ଥିଲି ବା ଆପଣ କେଉଁଠାରେ ଥିଲେ ବା ଆମମାନଙ୍କର ସ୍ଥିତି କ'ଣ ଥିଲା, ତାହା ଆମେ କହିପାରିବା ନାହିଁ। ମାତ୍ର ଏଠାରେ ପ୍ରଶ୍ନ ହେଉଛି, ଯଦି ଆମେ ନିଜେ ଏହି ସୃଷ୍ଟିର ଉତ୍ପତ୍ତି ପୂର୍ବରୁ ନିଜର ସ୍ଥିତି ବିଷୟରେ ଜାଣିନାହୁଁ, ତାହେଲେ ଆମେ କିପରି ସୃଷ୍ଟିର ଉତ୍ପତ୍ତି ବିଷୟରେ କହିପାରିବା ବା ଏକ ସଠିକ୍ ମନ୍ତବ୍ୟ ଦେଇପାରିବା? ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅୟୁତ ଅୟୁତ ବର୍ଷ ପୂର୍ବେ ଯାହା ଯାହା ଘଟିଥିଲା ସେହି ସମସ୍ତ ଜାଣନ୍ତି ବୋଲି ଭାବନ୍ତି। ସେମାନେ ସୃଷ୍ଟିର ଉତ୍ପତ୍ତି ଉପରେ ସେମାନଙ୍କର ଦୃଢ଼ ମତ ବ୍ୟକ୍ତ କରନ୍ତି। ସେମାନେ ଏପରି ଦୃଢ଼ ମତ ବ୍ୟକ୍ତ କରନ୍ତି ସତେ ଯେପରି ସେମାନେ ସେହି ସମୟରେ ସେଠାରେ ଉପସ୍ଥିତ ଥିଲେ, କିନ୍ତୁ ତାହା ଈଶ୍ୱରଙ୍କ ଜ୍ଞାନର କଥା ନୁହେଁ, ମାତ୍ର ମନୁଷ୍ୟର ଜ୍ଞାନର କଥା। ମାତ୍ର ମନୁଷ୍ୟ ପ୍ରତି ଈଶ୍ୱରଙ୍କ ପ୍ରଶ୍ନ, ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ ସେତେବେଳେ ତୁମେ କେଉଁଠାରେ ଥିଲ? ବୁଦ୍ଧି ଥିଲେ ଉତ୍ତର ଦିଅ। ଏହାପରେ ପାଞ୍ଚ ପଦରୁ ଛଅ ପଦ ମଧ୍ୟରେ ଲେଖା ଅଛି, ତୁମେ କି ଜାଣ କିଏ ତହିଁର ପରିମାଣ ନିରୂପଣ କଲା, ଅବା କିଏ ତହିଁ ଉପରେ ପରିମାପକ ରଜ୍ଜୁ ପ୍ରସାରିଲା? କାହା ଉପରେ ତହିଁର ଭିତ୍ତିମୂଳ ଦୃଢ଼ୀକୃତ ହେଲା, ଅବା ପ୍ରଭାତୀୟ ନକ୍ଷତ୍ରଗଣ ଏକସଙ୍ଗେ ଗାନ କରିବାବେଳେ ଓ ପରମେଶ୍ୱରଙ୍କ ସନ୍ତାନଗଣ ଆନନ୍ଦରେ ଜୟଧ୍ୱନି କରିବାବେଳେ କିଏ ତହିଁର କୋଣ ପ୍ରସ୍ତର ବସାଇଲା? ପ୍ରକୃତରେ ଦେଖିବାକୁ ଗଲେ ଧର୍ମଶାସ୍ତ୍ରର କୌଣସି ବାକ୍ୟ ଲେଖାଯିବା ପୂର୍ବରୁ ଆୟୁବ ପୁସ୍ତକ ଲେଖାଯାଇଥିଲା। ଈଶ୍ୱର ଏପରି ଏକ ସମୟରେ ଆୟୁବଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ ଯେଉଁଠାରେ କି ସେ ସେହି ନିର୍ଦ୍ଦିଷ୍ଟ ସମୟରେ ଅର୍ଥାତ୍ ସେହି ସୃଷ୍ଟି ସମୟରେ ସମସ୍ତ ଲୋକମାନଙ୍କୁ କଥା କହିବା ନିମନ୍ତେ ଆରମ୍ଭ କଲେ। ଯେତେବେଳେ ପାଉଲ ସମସ୍ତ ମାନବ ଜାତି ପ୍ରତି ଈଶ୍ୱରଙ୍କ ଭାବବାଣୀ ବିଷୟ ନେଇ ପ୍ରକାଶ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ସେ ଏହି ସୃଷ୍ଟିର ସମୟରୁ ହିଁ ଆରମ୍ଭ କରନ୍ତି। ଦେଖନ୍ତୁ ରୋମିଓ ପ୍ରଥମ ପର୍ବର ଅଠର ପଦରୁ କୋଡ଼ିଏ ପଦରେ ଲେଖା ଅଛି, କାରଣ ଯେଉଁ ଲୋକମାନେ ଅଧର୍ମରେ ସତ୍ୟକୁ ପ୍ରତିରୋଧ କରନ୍ତି ସେମାନଙ୍କର ସମସ୍ତ ଅପବିତ୍ରତା ଓ ଅଧର୍ମ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶିତ ହେଉଅଛି। ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି। ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି। ଜଗତର ସୃଷ୍ଟି କାଳାବଧି ତାହାଙ୍କର ଅଦୃଶ୍ୟ ଗୁଣସମୂହ ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟ ନଥାଏ। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବେ ଯେ ଈଶ୍ୱର ତାହାଙ୍କର ସେହି ସୃଷ୍ଟିର ମଧ୍ୟ ଦେଇ ସେହି ସମୟରେ ଆୟୁବଙ୍କୁ ଓ ସମସ୍ତ ଲୋକଙ୍କୁ କଥା କହିଥିଲେ। ସେମାନେ ସେହି ସୃଷ୍ଟିର ମଧ୍ୟ ଦେଇ ଈଶ୍ୱରଙ୍କୁ ଜାଣିବାକୁ ପାରିଥିଲେ, ମାତ୍ର ସେମାନେ ବହୁ ଈଶ୍ୱରଙ୍କୁ ପୂଜା କରିବାକୁ ଆରମ୍ଭ କଲେ। ସେମାନେ ପ୍ରକୃତରେ ସୃଷ୍ଟିକର୍ତ୍ତାଙ୍କୁ ଛାଡ଼ି ସୃଷ୍ଟ ବସ୍ତୁମାନଙ୍କୁ ପୂଜା କରିବାକୁ ଲାଗିଲେ। ଏହା ହିଁ ପ୍ରେରିତ ପାଉଲ ରୋମିଓ ପତ୍ରର ପ୍ରଥମ ପର୍ବର ଏକୋଇଶରୁ ତେଇଶ ପଦରେ ପ୍ରକାଶ କରନ୍ତି। ଦେଖନ୍ତୁ ସେଠାରେ ଏହିପରି ଲେଖା ଅଛି, କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କ ବିତର୍କରେ ଜଡ଼ିତ ହେଲେ। ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା। ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ। ପୁଣି ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦୀଙ୍କ ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ। ତେବେ ମୁଁ ଏହି ବିଷୟ ଉପରେ ଅଧିକ କିଛି କହିବାକୁ ଯାଉନାହିଁ, କାରଣ ଏହା ସୃଷ୍ଟି ବିଷୟ ନେଇ ପ୍ରକାଶ କରେ, ଯେଉଁ ସୃଷ୍ଟି ମଧ୍ୟରେ ଆପଣ ଓ ମୁଁ ବସବାସ କରୁଅଛୁ। ମାତ୍ର ଏହି ସୃଷ୍ଟି ମଧ୍ୟ ଦେଇ ଈଶ୍ୱର ମନୁଷ୍ୟକୁ ଜଣାଇ ଦିଅନ୍ତି ଯେ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ଓ ସେ ମନୁଷ୍ୟଠାରୁ ଅଧିକ କିଛି ଜାଣନ୍ତି ଯାହାକି ମନୁଷ୍ୟ ଜାଣେ ନାହିଁ। ଏପରିକି ପାଉଲ ରୋମିଓ ପତ୍ରରେ କହନ୍ତି ଯେ ସୃଷ୍ଟି ଈଶ୍ୱରଙ୍କ ବିଷୟରେ ପ୍ରକାଶ କରେ, ଈଶ୍ୱରଙ୍କ ବ୍ୟକ୍ତିତ୍ୱ, ଈଶ୍ୱରଙ୍କ ଶକ୍ତି, ଈଶ୍ୱରଙ୍କ ଅସୀମ ଜ୍ଞାନ ଓ ଈଶ୍ୱରଙ୍କ ମହାନତା ବିଷୟ ନେଇ ପ୍ରକାଶ କରେ। ତେଣୁ ମନୁଷ୍ୟ ଏହି ସୃଷ୍ଟି ମଧ୍ୟ ଦେଇ ସୃଷ୍ଟ ବସ୍ତୁକୁ ନୁହେଁ, ମାତ୍ର ସୃଷ୍ଟିକର୍ତ୍ତାଙ୍କୁ ଗୌରବ ଦେବା ଉଚିତ ଓ ତାହାଙ୍କର ପୂଜା ଆରାଧନା କରିବା ଉଚିତ। ବାସ୍ତବରେ ଦେଖିବାକୁ ଗଲେ ମନୁଷ୍ୟ ସୃଷ୍ଟି ହେବା ପୂର୍ବରୁ ଏହି ସୃଷ୍ଟି ମଧ୍ୟରେ ଆନନ୍ଦର ଜୟଧ୍ୱନି ଖେଳି ଯାଇଥିଲା। ପ୍ରିୟ ବନ୍ଧୁ, ଆପଣ ଯଦି ତାହାଙ୍କର ସନ୍ତାନ, ତାହେଲେ ଆପଣ ଆପଣଙ୍କ ଜୀବନରେ ଆନନ୍ଦ ଲାଭ କରିବେ। ଈଶ୍ୱର ଚାହାନ୍ତି ଆପଣ ଯେପରି ସେହି ଆନନ୍ଦର ସହଭାଗୀ ହୁଅନ୍ତୁ। ସେଥିପାଇଁ ଏଫିସି ପ୍ରଥମ ପର୍ବର ତିନି ପଦରେ ପ୍ରେରିତ ପାଉଲ ଉଲ୍ଲେଖ କରନ୍ତି, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ। ଏହି ଧନ୍ୟ ହେଉନ୍ତୁର ଅର୍ଥ ହେଉଛି ଆନନ୍ଦ। ଈଶ୍ୱର ହେଉଛନ୍ତି ଆନନ୍ଦ, ଓ ସେ ଚାହାନ୍ତି ଆମମାନେ ଯେପରି ସେହି ଆନନ୍ଦର ସହଭାଗୀ ହେଉ। ସେହି ଆନନ୍ଦ ହେଉଛି ଈଶ୍ୱରଙ୍କଠାରେ ଆମମାନଙ୍କର ଅଂଶ। ଏହାପରେ 38 ପର୍ବର 22 ଓ 23 ପଦରେ ଏହିପରି ଲେଖା ଅଛି, ତୁମ୍ଭେ ହିମ ଭଣ୍ଡାରରେ ପ୍ରବେଶ କରିଅଛ, ଅବା ଆମ୍ଭେ ସଙ୍କଟ କାଳ ଓ ସଂଗ୍ରାମ ଓ ଯୁଦ୍ଧ ଦିନ ନିମନ୍ତେ ଯେଉଁ ଶିଳାବୃଷ୍ଟି ସଞ୍ଚୟ କରିଅଛୁ, ତହିଁର ଭଣ୍ଡାର କି ତୁମେ ଦେଖିଅଛ? ତେବେ ଅନେକ ଏହି ବିଷୟ ଉପରେ ବିଭିନ୍ନ ପ୍ରକାର ଚମତ୍କାର ମତାମତ ଦିଅନ୍ତି, କିପରି ହିମ ଓ ଶିଳାବୃଷ୍ଟି ଯୁଦ୍ଧରେ ବ୍ୟବହୃତ ହୋଇପାରିବ, କିନ୍ତୁ ଏହି ବିଷୟ ନେଇ ମୁଁ ବିଶେଷ କିଛି କହିପାରିବି ନାହିଁ। ମୁଁ ଜାଣେ ଯେ ହିମ ବା ତୁଷାର, ଯାହାକି ନେପୋଲିଅନ୍ଙ୍କୁ ପରାସ୍ତ କରିଥିଲା, ପ୍ରକାଶିତ ବାକ୍ୟ 8 ପର୍ବର 7 ପଦରେ ପ୍ରକାଶ କରାଯାଇଅଛି ଯେ ପୃଥିବୀର ବିଚାରଗୁଡ଼ିକ ମଧ୍ୟରୁ ଈଶ୍ୱର ଏକ ବିଚାରରେ ଶିଳାବୃଷ୍ଟି ପ୍ରୟୋଗ କରିବେ। ମାତ୍ର ଏଠାରେ ଈଶ୍ୱର ସାଧାରଣତଃ ଆୟୁବଙ୍କୁ କହିବାକୁ ଚାହାନ୍ତି ଯେ ତାହାଙ୍କର ସୃଷ୍ଟି ମନୁଷ୍ୟର ବୋଧର ଅଗମ୍ୟ, କେବଳ ଈଶ୍ୱର ହିଁ ସେହି ସମସ୍ତ ବିଷୟ ଜାଣନ୍ତି, ମାତ୍ର ମନୁଷ୍ୟ ତାହା ଜାଣିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ଏହାପରେ ସେ ନକ୍ଷତ୍ରମୟ ସ୍ୱର୍ଗ ବିଷୟ ନେଇ ପ୍ରକାଶ କରନ୍ତି। ଦେଖନ୍ତୁ 38 ପର୍ବର 31-33 ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭେ କି କୃତିକା ନକ୍ଷତ୍ରପୁଞ୍ଜ ବାନ୍ଧିପାର ଓ ମୃଗ ଶୀର୍ଷର ବନ୍ଧନ ଫିଟାଇପାର? ତୁମେ କି ରାଶିଗଣକୁ ସ୍ୱସ୍ୱ ଋତୁରେ ଚଳାଇପାର? ଅବା ତୁମେ କି ସ୍ୱାତି ଓ ତହିଁର ସହଚର ଗଣକୁ ପଥ ଦେଖାଇପାର? ତୁମେ କି ଆକାଶମଣ୍ଡଳ ବିଧାନ ସବୁ ଜାଣ? ତୁମେ କି ପୃଥିବୀରେ ତହିଁର କର୍ତ୍ତୃତ୍ୱ ସ୍ଥାପନ କରିପାର? ଆମ୍ଭେମାନେ ସେହି ଆକାଶମଣ୍ଡଳରେ ବିଚ୍ଛୁରିତ ହୋଇ ରହିଥିବା ନକ୍ଷତ୍ରଗୁଡ଼ିକ ବିଷୟରେ କ'ଣ ଜାଣୁ? ମୁଁ ଜାଣେ ନା ଅତୀତର ସେହି ଲୋକମାନେ ନକ୍ଷତ୍ରମାନଙ୍କ ବିଷୟରେ କେତେ ଦୂର ଜାଣନ୍ତି, ମାତ୍ର ପ୍ରକୃତରେ ସେମାନେ ସେହି ସମସ୍ତ ବିଷୟକୁ ଜାଣିବା ନେଇ ଆମେମାନେ ସେମାନଙ୍କୁ ଯେତେ ସମ୍ମାନ ଦେଉ ତାଠାରୁ ସେମାନେ ଯଥେଷ୍ଟ ଅଧିକ କିଛି ମଧ୍ୟ ଜାଣନ୍ତି। ମୋର ଜାଣିବାରେ ମିଶ୍ରୀୟମାନେ ସଠିକ୍ ଭାବେ ସୂର୍ଯ୍ୟର ଦୂରତ୍ୱକୁ ମଧ୍ୟ ମାପିବା ନିମନ୍ତେ ସମର୍ଥ ହୋଇଥିଲେ, ତେଣୁକରି ସେମାନେ କିଛି ଜ୍ଞାନ ଆହରଣ କରିଥିଲେ। ଆପଣ କ'ଣ ସୃଷ୍ଟିର ମଧ୍ୟ ଦେଇ ଈଶ୍ୱରଙ୍କୁ ଜାଣିପାରିଛନ୍ତି କି? ଆପଣଙ୍କର ସୃଷ୍ଟି ମଧ୍ୟ ଦେଇ ଈଶ୍ୱରଙ୍କୁ ଜାଣିପାରିବେ କି? ମୁଁ ଭାବୁଛି ଈଶ୍ୱର ଏଠାରେ ଆୟୁବଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେବାକୁ ଚାହାନ୍ତି ଯେ ସୃଷ୍ଟି ତାହାଙ୍କର ମହାନତାକୁ ପ୍ରକାଶ କରେ। ଜଣେ ସୃଷ୍ଟି ମଧ୍ୟ ଦେଇ ଈଶ୍ୱରଙ୍କ ବିଷୟରେ ଜାଣିପାରିବ, ମାତ୍ର ସୃଷ୍ଟି ଈଶ୍ୱରଙ୍କର ସେହି ଉଦ୍ଧାରର ଜ୍ଞାନ ମଧ୍ୟକୁ ଜଣେ ମନୁଷ୍ୟକୁ ଆଣିପାରିବ ନାହିଁ। ତେବେ ଆଇବ 38 ପର୍ବଟି ଈଶ୍ୱରଙ୍କର ସେହି ଅତୀତର ସୃଷ୍ଟି ମଧ୍ୟରେ ଈଶ୍ୱରଙ୍କୁ ପ୍ରକାଶ କରେ। ମାତ୍ର 39 ପର୍ବଟି ପ୍ରକୃତି ମଧ୍ୟରେ ଈଶ୍ୱରଙ୍କୁ ପ୍ରକାଶ କରିବ, ଯାହାକି ଈଶ୍ୱରଙ୍କୁ ତାହାଙ୍କ ସୃଷ୍ଟିର ଭାରବହନକାରୀ ଭାବେ ଉପସ୍ଥାପିତ କରେ। ବର୍ତ୍ତମାନ ତାହାଙ୍କର ସୃଷ୍ଟି ମଧ୍ୟ ଦେଇ ଏହା ହିଁ ତାହାଙ୍କର ଭାବବାଣୀ, ସେ ସୃଷ୍ଟି ମଧ୍ୟ ଦେଇ ନିଜକୁ ପ୍ରକାଶ କରନ୍ତି। ଦେଖନ୍ତୁ 39 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ତୁମେ କି ଶୈଳବାସିନୀ ବନ୍ୟ ଛାଗିର ପ୍ରସବ କାଳ ଜାଣ, ଅବା ହରିଣୀର ପ୍ରସବ ରୀତି ନିର୍ଣ୍ଣୟ କରିପାର। ଈଶ୍ୱର ହେଉଛନ୍ତି ପ୍ରକୃତିର ଈଶ୍ୱର। ପ୍ରକୃତି ମଧ୍ୟରେ ଯେଉଁ ସମସ୍ତ ବିଷୟ ଘଟେ ତାହା ଈଶ୍ୱର ଘଟାଇଥାନ୍ତି। ଈଶ୍ୱରଙ୍କ ବିହୁନେ ପ୍ରକୃତି ମୃତ ହୋଇଯିବ, କୌଣସି ଋତୁର ପରିବର୍ତ୍ତନ ହେବ ନାହିଁ କି କୌଣସି ବିଷୟର ଚଳନ ହେବ ନାହିଁ। ଯଦି ଏହି ପ୍ରକୃତିର ପଛରେ କୌଣସି ସୃଷ୍ଟିକର୍ତ୍ତା ନାହାନ୍ତି କିମ୍ବା ରକ୍ଷାକର୍ତ୍ତା ନାହାନ୍ତି, ତାହେଲେ ଏହା ଅଚଳ ହୋଇଯିବ ଓ ମୃତ ପ୍ରାୟ ପଡ଼ି ରହିବ। ଏହା ହିଁ ଈଶ୍ୱର ଏହି ସୃଷ୍ଟି ମଧ୍ୟ ଦେଇ ଆୟୁବଙ୍କୁ କିଛି କହିବାକୁ ଚାହିଁଥିଲେ। ସେଠାରେ ତାହାଙ୍କର ମହାନତାକୁ ତାହାଙ୍କର ସୃଷ୍ଟି ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି। ଏହି ପ୍ରକାର ଭାବରେ ଏହି 39 ପର୍ବଟି ସମାପ୍ତ ହୁଏ ଓ ଈଶ୍ୱର ଏହି 39 ପର୍ବରେ ସୃଷ୍ଟି ମଧ୍ୟ ଦେଇ ତାଙ୍କର ମହାନତାକୁ ପ୍ରକାଶ କରିଅଛନ୍ତି। ତେବେ ମୁଁ ସେହିସବୁକୁ ଆଉ ବର୍ତ୍ତମାନ ଅଧ୍ୟୟନ କରିବା ପାଇଁ ଯାଉନାହିଁ, ଯେହେତୁ ସମୟ ମଧ୍ୟ ଅତି ଅଳ୍ପ। ମାତ୍ର ଏଠାରେ ମୁଁ କହି ରଖେ ଯେ ଆମେ ପ୍ରତ୍ୟେକ ଈଶ୍ୱରଙ୍କୁ ଜାଣୁ। ଏହି ସୃଷ୍ଟି ମଧ୍ୟ ଦେଇ ଆମେ ପ୍ରତ୍ୟେକ ଈଶ୍ୱରଙ୍କର ସେହି ଶକ୍ତିର କାର୍ଯ୍ୟକୁ ଜାଣୁ। ଈଶ୍ୱର ଯେ ଅଛନ୍ତି ଆଉ ଈଶ୍ୱର ଯେ ଏହି ସମସ୍ତ ସୃଷ୍ଟିକର୍ତ୍ତା, ଏହା ମଧ୍ୟ ଆମେ ଜାଣୁ। ମାତ୍ର ଦୁଃଖର ବିଷୟ ହେଉଛି ଯେ ଆମେ ନିଜର ଜୀବନକୁ ଜାଣୁନା। ନିଜର ଜୀବନ ମଧ୍ୟ ଦେଇ ସେହି ସୃଷ୍ଟିକର୍ତ୍ତାଙ୍କର ମହତ ଅଭିମତ କ'ଣ ଅଛି ତାହା ବୁଝିବା ପାଇଁ ଆମେ ଚେଷ୍ଟା କରୁନା, ଆଉ ସେଥିପାଇଁ ଆମେ ଈଶ୍ୱରଙ୍କର ଅଭିମତକୁ ମଧ୍ୟ ବୁଝିପାରୁନା। କି ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ତାହାଙ୍କର ଏହି ସୃଷ୍ଟି ମଧ୍ୟ ଦେଇ ତାହାଙ୍କର ପରିଚୟ ଦିଅନ୍ତି। ଆଜି ଆମେ ଏହି ସୃଷ୍ଟି ମଧ୍ୟ ଦେଇ ଈଶ୍ୱରଙ୍କର ଶକ୍ତିକୁ ଜାଣୁ ଓ ଈଶ୍ୱରଙ୍କ ବିଷୟରେ ପରିଚୟ ପାଉ। ମାତ୍ର ତଥାପି ଆମେ ସୀମିତ ଜାଣୁ, କିନ୍ତୁ ଏତିକି ଜାଣିଲେ ଯଥେଷ୍ଟ ନୁହେଁ। କାରଣ ଆମେ କେବଳ ଈଶ୍ୱରଙ୍କ ବିଷୟରେ ଜାଣିଦେଲେ ଯଥେଷ୍ଟ ନୁହେଁ, ମାତ୍ର ଈଶ୍ୱରଙ୍କୁ ଜାଣିବା ଆବଶ୍ୟକ ଓ ଏଥିନିମନ୍ତେ ଆମମାନଙ୍କୁ ସେହି ଉଦ୍ଧାରର ବା ପରିତ୍ରାଣର ଜ୍ଞାନ ଲାଭ କରିବା ଆବଶ୍ୟକ। ସୃଷ୍ଟି ମଧ୍ୟ ଦେଇ ଆମେମାନେ ଈଶ୍ୱରଙ୍କୁ ଜାଣିପାରିବା, ମାତ୍ର ଉଦ୍ଧାର ପାଇପାରିବା ନାହିଁ। ଈଶ୍ୱରଙ୍କୁ ଜାଣିବା ବଡ଼ ବିଷୟ ନୁହେଁ, ମାତ୍ର ନିଜର ପାପରୁ ଉଦ୍ଧାର ପାଇବା, ପରିତ୍ରାଣର ଅନୁଭୂତି ଲାଭ କରିବା ହେଉଛି ସବୁଠାରୁ ବଡ଼ ବିଷୟ, ଆଉ ସେହି ସମସ୍ତ ମଧ୍ୟ ଦେଇ ଈଶ୍ୱରଙ୍କ ଶକ୍ତିର କାର୍ଯ୍ୟକୁ ଉପଲବ୍ଧି କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଅନେକ ଈଶ୍ୱରଙ୍କ ବିଷୟରେ ଜାଣନ୍ତି, ଅନେକ ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜାଣନ୍ତି, ସେ ଯେ ଏଇ ଜଗତକୁ ଆସିଲେ, ସେ ଯେ କୃଷରେ ନିଜର ଜୀବନ ଦେଲେ, ଏହା ସମସ୍ତେ ଜାଣନ୍ତି। ମାତ୍ର କେତେଜଣ ବିଶ୍ୱାସ କରନ୍ତି? କେତେଜଣ ପାପରୁ ଉଦ୍ଧାର ପାଇବା ପାଇଁ ଚାହାନ୍ତି? କେତେଜଣ ଆଜି ଖ୍ରୀଷ୍ଟଙ୍କର ସେହି କୃଷୀୟ ଯନ୍ତ୍ରଣାକୁ ନିଜ ଜୀବନରେ ଉପଲବ୍ଧି କରନ୍ତି? ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ମୋର ପାପ ନିମନ୍ତେ କୃଷରେ ମୃତ୍ୟୁବରଣ କଲେ, ଏହା କେତେଜଣ ସ୍ୱୀକାର କରିବା ପାଇଁ ଚାହାନ୍ତି? କିନ୍ତୁ ଆମେ ଏହି ସୃଷ୍ଟି ମଧ୍ୟ ଦେଇ ତାହା ପ୍ରାପ୍ତ ହେବା ସହଜ ନୁହେଁ, ମାତ୍ର ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ପ୍ରାପ୍ତ ହୋଇପାରିବା, ଏହା ସମ୍ଭବ। ଯେହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏକମାତ୍ର ଉଦ୍ଧାରକର୍ତ୍ତା, ଏକମାତ୍ର ପରିତ୍ରାଣକର୍ତ୍ତା, ତାହାଙ୍କ ଛଡ଼ା ଆମମାନଙ୍କୁ କେହି ପାପରୁ ଉଦ୍ଧାର କରିପାରିବେ ନାହିଁ, କେହି ଆମମାନଙ୍କୁ ପରିତ୍ରାଣର ଅଧିକାରୀ କରାଇପାରିବେ ନାହିଁ, କେହି ଆମମାନଙ୍କ ଜୀବନରେ ଶାନ୍ତି ଆନନ୍ଦ ଦେଇପାରିବେ ନାହିଁ। ତେଣୁ ଆସୁ କେବଳ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ଚେଷ୍ଟା ନ କରି ଈଶ୍ୱରଙ୍କୁ ବାସ୍ତବରେ ଜାଣିବାକୁ ଓ ପାପରୁ ଉଦ୍ଧାର ପାଇବାକୁ ଚେଷ୍ଟା କରୁ। ଈଶ୍ୱର ଆଜି ଯେଉଁ ଉଦ୍ଧାରର ପଥ ପ୍ରସ୍ତୁତ କରି ରଖିଅଛନ୍ତି ସେହି ପଥକୁ ଜାଣିବା ପାଇଁ ଚେଷ୍ଟା କରୁ। ଆଉ ସେହି ପଥକୁ ଜାଣିବାର ଅର୍ଥ ଖ୍ରୀଷ୍ଟଙ୍କୁ ଜାଣିବା, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା।
କିନ୍ତୁ ପ୍ରିୟ ବନ୍ଧୁ, ଅନେକ ସମୟରେ ମୁଁ ଦେଖେ ଲୋକେ ପ୍ରକୃତିକୁ ପୂଜା କରନ୍ତି, ସୂର୍ଯ୍ୟ, ବୃକ୍ଷ, ଜଳ, ଏସବୁକୁ, ଅଗ୍ନି, ଏହି ସମସ୍ତକୁ ପୂଜା କରନ୍ତି। କିନ୍ତୁ ପ୍ରକୃତିର ସୃଷ୍ଟିକର୍ତ୍ତା କିଏ? ପ୍ରକୃତିର ସୃଷ୍ଟିକର୍ତ୍ତା ହେଉଛନ୍ତି ଈଶ୍ୱର। ତାହେଲେ ଚିନ୍ତା କରନ୍ତୁ, ସୃଷ୍ଟିକର୍ତ୍ତା ବଡ଼ ନା ସୃଷ୍ଟ ବସ୍ତୁ ବଡ଼? ଆଜି ଆମେ ଈଶ୍ୱରଙ୍କୁ କେଉଁ ପ୍ରକାର ଅବସ୍ଥାରେ ରଖିଛୁ? ଈଶ୍ୱର ଏହି ସୁନ୍ଦର ପୃଥିବୀକୁ ସୃଷ୍ଟି କରିଅଛନ୍ତି, ପ୍ରକୃତି ମଧ୍ୟ ତାହାଙ୍କର ନିୟନ୍ତ୍ରଣାଧୀନ, ତାହାଙ୍କ ଦ୍ୱାରା ରଚିତ। କିନ୍ତୁ ଆମେ ଈଶ୍ୱରଙ୍କୁ ଛାଡ଼ି ପ୍ରକୃତିକୁ ଦେଖି ଭୟ କରୁ, ପ୍ରକୃତିର ପୂଜା ଉପାସନା କରୁ, କିନ୍ତୁ ତଦ୍ୱାରା ଆମେ ଭୁଲ କରୁ, ଈଶ୍ୱରଙ୍କ ମନରେ ଦୁଃଖ ଦେଉ। ପ୍ରଭୁ ଚାହାନ୍ତି ଯେପରି ଆମମାନେ ଏହି ସମସ୍ତକୁ ଦେଖି ଈଶ୍ୱରଙ୍କର ଗୌରବ କରୁ, ଈଶ୍ୱରଙ୍କର ପ୍ରଶଂସା କରୁ। ଲୋକମାନେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଏସବୁକୁ ମଧ୍ୟ ପୂଜା କରନ୍ତି, କିନ୍ତୁ ତାହା ମଧ୍ୟ ଈଶ୍ୱରଙ୍କ ଦ୍ୱାରା ନିୟନ୍ତ୍ରିତ। ତାହେଲେ ମହାନ କିଏ? ମହାନ ହେଉଛନ୍ତି ଈଶ୍ୱର। ତେଣୁ ଆସୁ ଆମମାନେ ସଦାସର୍ବଦା ଏହି ସୃଷ୍ଟିକୁ ଦେଖି, ପ୍ରକୃତିକୁ ଦେଖି ଆମମାନେ ସେମାନଙ୍କୁ ପୂଜା ନ କରୁ, ମାତ୍ର ଆମେ ଈଶ୍ୱରଙ୍କୁ ପୂଜା କରୁ, ଯେହେତୁ ସୃଷ୍ଟିଠାରୁ ସ୍ରଷ୍ଟା ହେଉଛନ୍ତି ମହାନ। ତେଣୁକରି ପ୍ରିୟ ବନ୍ଧୁ, ସେହି ସୃଷ୍ଟିକର୍ତ୍ତା ଈଶ୍ୱର ଆମମାନଙ୍କର ଜୀବନ ପାଇଁ ଏକ ଉଦ୍ଧାରର ଯୋଜନା ପ୍ରସ୍ତୁତ କରିଅଛନ୍ତି, ଆଉ ତାହା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ, ଯିଏକି ଏ ଜଗତକୁ ଆସି ଏହି ଜଗତ ମଧ୍ୟରେ ସମସ୍ତ ବିଷୟରେ ଆମମାନଙ୍କୁ ଉଦ୍ଧାର କଲେ, ଆଉ ସେ ଈଶ୍ୱରଙ୍କ ବିଷୟ ନେଇ ଏହି ଜଗତ ନିକଟରେ ପ୍ରକାଶ କଲେ, ଈଶ୍ୱରଙ୍କୁ ପ୍ରକାଶ କଲେ। ତେଣୁ ଆସୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଈଶ୍ୱରଙ୍କର ସନ୍ତାନ ସନ୍ତତି ହେବାର ଅଧିକାର ଲାଭ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ এখানে রাখছি, নমস্কার।